ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ମହାତ୍ମା ଗାନ୍ଧୀଙ୍କର 78 ନମ୍ବର ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଲେ ଦେଶବାସୀ। ଗାନ୍ଧୀଜୀଙ୍କର ଅହିଂସା ଓ ମାନବିକତାର ଦର୍ଶନ ଶାସନ ଓ ସମାଜ ଗଠନର ମୂଲଦୁଆଏ, କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଏବେ 17 ତାରିଖ ଦିନ ହେବା ମୂଲ, 20 ତାରିଖ ଦିନ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାଥି ବରିଷ୍ଠ ନାଗରିକମାନଙ୍କୁ ପୁରୀ ବୁଲାବେ ରାଜ୍ୟ ସରକାର। ଆଉ ବୌଦ୍ଧନ ଚାଲିଥିବା ଡିଲେଶ୍ୱର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚମ୍ପିୟନ ହେଲା ସୁନ୍ଦରଗଡ଼ ଦଳ। ଏଥର ପୂରା ଖବର। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ତାଙ୍କର 78 ନମ୍ବର ପୁଣ୍ୟତିଥି ଅବସରରେ ଆଜି ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ନୂଆଦିଲ୍ଲୀ ରାଜଘାଟ ନଥିବାର ଗାନ୍ଧି ସମାଧି ପୀଠନ ଏ ଅବସରରେ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା। ପ୍ରାର୍ଥନା ସଭାଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟି ଗାନ୍ଧିଜୀଙ୍କୁ ଶ୍ରୋତା କରିକି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍, ପୂଜ୍ୟ ବାପୁଜୀ ସବୁବେଳେ ସ୍ୱଦେଶୀ ଉପରେ ଜୋର ଦେଉଥିଲେ। ବିକଶିତ ଓ ଆତ୍ମନିର୍ଭର ଭାରତ ଗଠନ ଲାଗି ଏଇଟା ହେଉଛି ସଂକଳ୍ପ ଆର୍ ଗୋଟିଏ ମୌଳିକ ସ୍ତମ୍ଭ। ଗାନ୍ଧିଜୀଙ୍କର ବ୍ୟକ୍ତିତ୍ୱ ଆଉ କାମ ସବୁବେଳେ ଦେଶବାସୀଙ୍କୁ କର୍ତ୍ତବ୍ୟ ବାଟେ ନେବାର୍କେ ତହକାବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଭୁବନେଶ୍ୱର ଆୟୋଜିତ ରାଜ୍ୟସ୍ତରୀୟ ଶହୀଦ ଦିବସ ପାଳନ ଆଉ ଗାନ୍ଧିଜୀଙ୍କର ତିରୋଧାନ ଦିବସ ଅବସରରେ ଆଜି ସକାଳ ବେଳା ବିଧାନସଭା ପରିସରରେ ଥିବା ତାଙ୍କର ପ୍ରତିମୂର୍ତ୍ତି ଫୁଲମାଲା ଅର୍ପଣ କରାଯାଇକରି ଗୋଟିଏ ପ୍ରାର୍ଥନା ସଭାର ଆୟୋଜନ କରାଯାଇଥିଲା। ପ୍ରାର୍ଥନା ସଭାଟି ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବାଚସ୍ପତି ସୁରମା ପାଢ଼ୀ, ଉପବାଚସ୍ପତି ଭବାନୀ ଶଙ୍କର ଭୂଇଙ୍କ ସହିତ ମନ୍ତ୍ରିମଣ୍ଡଳର ସଦସ୍ୟ, ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ତାଙ୍କର ବାର୍ତ୍ତାଟି କହିଛନ୍, ମହାତ୍ମା ଗାନ୍ଧୀଙ୍କର ଅହିଂସା ଓ ମାନବିକତାର ଦର୍ଶନ ଶାସନ ଓ ସମାଜ ଗଠନର ମୂଲଦୁଆଏ। ଶହୀଦମାନଙ୍କ ନିଷ୍ଠା ଓ ବଳିଦାନ ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ର ଗଠନ ଲାଗି ସବୁବେଳେ ମାର୍ଗଦର୍ଶନ କରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଆଜି ଦେଶବ୍ୟାପୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ତିରୋଧାନ ଦିବସକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଜାତିର ଜନକଙ୍କର ପ୍ରତି ମୁଁ ଗଭୀର ସମ୍ମାନ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ମହାତ୍ମା ଗାନ୍ଧୀ ଥିଲେ ସତ୍ୟ, ନ୍ୟାୟ ଏବଂ ଅହିଂସାର ପ୍ରତୀକ। ତାଙ୍କ ଜୀବନ ଦର୍ଶନ ସବୁବେଳେ ଆମର ପଥ ପ୍ରଦର୍ଶକ ଓ ପ୍ରେରଣାର ଉତ୍ସ ହୋଇକରି ରହିଆସିଅଛି।
ସୂଚନା ଅନୁସାରେ 1948 ମସିହା ଆଜିର ଦିନେ ଦିଲ୍ଲୀ ବିର୍ଲା ଭବନ ପରିସରରୁ ପ୍ରାର୍ଥନା ସଭାକୁ ଯାଉଥିଲା ବେଳକି ଗୁଲି ମାରିଥି ବାପୁଜୀଙ୍କର ପରଲୋକ ହୋଇଥିଲା। ତାଙ୍କର ପୁଣ୍ୟତିଥି ଆଉ ସ୍ୱାଧୀନତା ସଂଗ୍ରାମୀଙ୍କର ତ୍ୟାଗର ସ୍ମୃତି ଉଦ୍ଦେଶ୍ୟ ଆଜି ସାରା ଦେଶ ଶହୀଦ ଦିବସ ପାଳନ କରାଯାଉଛି। ସପ୍ତଦଶ ବିଧାନସଭାର 6 ନମ୍ବର ଆଉ ବଜେଟ୍ ଅଧିବେଶନ ଏବଂ ଅବସର 17 ତାରିଖ ଦିନ ମୂଲ ହେବା। ଅଧିବେଶନର ପହିଲା ଦିନେ ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି ଗୃହକୁ ସମ୍ବୋଧନ କରିବେ। ଫେବୃୟାରୀ 20 ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହନ 2026-27 ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରିବେ। ଫେବୃୟାରୀ 23 ଆଉ 24 ତାରିଖ ଦିନ ବଜେଟ୍ ଉପରେ ସାଧାରଣ ଆଲୋଚନା ହେବା। ଏ ବାବଦେ ଓଡ଼ିଶା ବିଧାନସଭା ସଚିବାଳୟ ତରଫରୁ ଆଜି ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ବଜେଟ୍ ଅଧିବେଶନ 2 କ୍ଷେପ୍ତି ହେବା। ଏଥି 28 କାର୍ଯ୍ୟଦିବସ ରହିଛି। ପହିଲା କ୍ଷେପ ଫେବୃୟାରୀ 17-24 ତାରିଖ ତକ ହେବାର୍କେ ଥିବାବେଳେ 2 ନମ୍ବର କ୍ଷେପ March 9-April 8 ତାରିଖ ତକ ଚାଲବା। March 31 ତାରିଖ ଦିନ ଗୃହନ ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ ହେବା। ରାଜ୍ୟ ସବୁ ପୌରାଞ୍ଚଳନ ଥିବା ପାର୍କମାନଙ୍କର ସୌନ୍ଦର୍ଯ୍ୟକରଣ ଆଉ ସାମଗ୍ରିକ ଉନ୍ନତିର ଯୋଜନା ତିଆରି କରିବା ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ପାର୍କମାନଙ୍କରେ ଥିବା କେନ୍ସିଭିଲ୍ ପ୍ରତିମୂର୍ତ୍ତିକୁ ଅସମ୍ମାନ କରାଗଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଛନ୍। ଭୁବନେଶ୍ୱର ଖାରବେଲ ଭବନ ପରିସରରେ ଆଜି ବିଭାଗର ଭିନ୍ନ ଭିନ୍ନ ଯୋଜନାର କାର୍ଯ୍ୟକାରିତାର ସ୍ଥିତି ଆଉ ଆର୍ଥିକ ପ୍ରଗତିର ସମୀକ୍ଷା କରିକରି ମନ୍ତ୍ରୀ ଶ୍ରୀ ମହାପାତ୍ର ଏଇଟା କହିଛନ୍। ସମୀକ୍ଷା ବୈଠକଟି ଖାସକରି ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା, ସହରୀ ସମୃଦ୍ଧି ଯୋଜନା ଆଉ ଆହାର ଯୋଜନା ବାବଦେ ସମୀକ୍ଷା କରାଯାଇଥିଲା। ସହରୀ ଇଲାକାମାନଙ୍କ ରାସ୍ତାଘାଟ, ସର୍ବସାଧାରଣ ଜାଗାର ସଫେଇ ଆଉ ଦେଖରେଖ, ବର୍ଜ୍ୟବସ୍ତୁ ପରିଚାଳନା ସହିତ ନୂଆ ତିଆରି ହୋଇଥିବା ଏନ୍ଏସିମାନଙ୍କ ବିକାଶ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟ ଜଳବାୟୁ ସ୍ଥିରତା ବଢ଼ାବା ଲାଗି ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷିକ୍ଷେତ୍ରର ମରୁଡ଼ି ପ୍ରଶମନ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରାଯାଇଛି। ମରୁଡ଼ି ପ୍ରଭାବିତ ଜିଲ୍ଲାମାନଙ୍କେ ଜଳବାୟୁ ସ୍ଥିରତା ଆନ୍ବାର, ଉତ୍ପାଦନ ବଢ଼ାବାର ଆଉ ଫସଲ ବିବିଧକରଣକେ ତହକାବାରଟା ଏ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଏ ବାବଦେ ଗଲା ହପ୍ତାହ ହୋଇଥିବା କୃଷି ଓଡ଼ିଶା 2026 ଅବସରରେ କେତେଟା ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇକରି ସକ୍ରିୟ ମରୁଡ଼ି ପରିଚାଳନା ଉପରେ ଜୋର ଦେଇଥିଲେ। ଜୀବନ ଜୀବିକାର ସୁରକ୍ଷା ଆଉ ଗ୍ରାମୀଣ ଅର୍ଥନୀତିକେ ବରକସ କରବା ଲାଗି ଜଳବାୟୁ ସ୍ଥିରତା ନିହାତି ଜରୁରୀ ଆଏ ବୋଲି ଶ୍ରୀ ସିଂହଦେଓ କହିଛନ୍। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ସରକାର ପୁରୀ ଭ୍ରମଣ କରବାର ବ୍ୟବସ୍ଥା କରିଛନ୍। ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଅଧୀନତି 60-75 ବର୍ଷର ବୟସର ନାଗରିକ ଆଉ 75 ବଛର ତକ ବିଧବା ମହିଳାମାନଙ୍କୁ ରାଜ୍ୟ ସରକାର ମହାଲିଆ ପୁରୀ ବୁଲାବାର ସହିତ ଜଗନ୍ନାଥ ଦର୍ଶନ କରାବେ। ଯୋଜନାଟି ରାଜ୍ୟର 3500 ଲୋକ ସାମିଲ କରାଯିବା। ଚଳିତ ଆର୍ଥିକ ବର୍ଷରେ 5000 ଆଉ ଆଇବା ବର୍ଷରେ 30000 ହିତାଧିକାରୀ ଏଥି ସାମିଲ ହେବେ। ଏ ବାବଦେ ସବୁ ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି। ପଞ୍ଚାୟତ ସ୍ତରଠି ହିତାଧିକାରୀମାନଙ୍କୁ ବାଛିବା ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ନିର୍ଦ୍ଦେଶ ଦିଆଯାଇଛି। ଭାରତୀୟ ନିର୍ବାଚନ ଆୟୋଗ ତରଫ ନୂଆଦିଲ୍ଲୀରେ ହେବାକୁ ଥିବା ବିଶ୍ୱର ସବୁଠୁ ବଡ଼ ଗଣତାନ୍ତ୍ରିକ ସମ୍ମିଳନୀ IISCBEM 2026 ଓଡ଼ିଶାର କଳା ଆଉ ସଂସ୍କୃତିର ଜୟଯାତ୍ରା ଝଲକ ଦେଖିବାକୁ ମିଳିଥିଲା। January 21-23 ତାରିଖ ତକ ହୋଇଥିବା ସମ୍ମିଳନୀଟି ଓଡ଼ିଶାର ବିଶ୍ୱପ୍ରସିଦ୍ଧ ପଟ୍ଟଚିତ୍ରକେ ଗୋଟିଏ ଖାସ୍ ସଂସ୍କୃତିର ଉପହାର ଭାବେ ପ୍ରଦର୍ଶନ କରାଯାଇଥିଲା। ସମ୍ମିଳନୀଟି 60 ଅଧିକା ଦେଶର ପ୍ରତିନିଧି ଦଳ ଯୋଗ ଦେଇଥିଲେ। ଏହି ସମୟଟି ଅନ୍ତର୍ଜାତୀୟ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଅଧୀନତି 40 ଅଧିକା ଦେଶର ମୁଖ୍ୟ ପ୍ରତିନିଧିମାନଙ୍କୁ ଭାରତର ସମୃଦ୍ଧ ଐତିହ୍ୟର ପ୍ରତୀକ ଭାବେ ଓଡ଼ିଶାର ପଟ୍ଟଚିତ୍ରକେ ଉପହାର ଦିଆଯାଇଥିଲା, ଯେଉଁଟାକି ଓଡ଼ିଶାର ଗୋଟିଏ ଗୌରବର ବିଷୟ। ଏ କଳାକୃତିଟି ଭଗବାନ ଶ୍ରୀକୃଷ୍ଣଙ୍କର ଦିବ୍ୟ ରାସଲୀଳା ଆଉ ଜଗନ୍ନାଥ ମହାପ୍ରଭୁଙ୍କର ଭିନ୍ ଭିନ୍ ବେଶ ଚିତ୍ରିତ ହୋଇଛି। ଗ୍ରାମୀଣ ଇଲାକାକେ ବରକସ କରିକି ଉନ୍ନତ ଆଉ ସ୍ୱାବଲମ୍ବୀ ଓଡ଼ିଶା ଗଠନ କରାଯାଇପାରିବ ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍। ସୁବର୍ଣ୍ଣପୁରଠାରେ ଆଜି ବିକଶିତ ଭାରତ ଜି ରାମଜୀ ଯୋଜନାର କାର୍ଯ୍ୟାନ୍ୱୟନ ଆଉ ଜନସଚେତନତା ଲାଗି ହୋଇଥିବା ଗୋଟିଏ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। କୋରାପୁଟ ଜିଲ୍ଲାର କୋଟିଆକେ ବାହାର ରାଜ୍ୟରୁ ଅଧିକାରୀ କି କର୍ମଚାରୀମାନେ ବେଆଇନ ଭାବେ ଅନୁପ୍ରବେଶ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଏ ବାବଦେ ଆଜି ଗଣମାଧ୍ୟମକେ ଶ୍ରୀ ପୂଜାରୀ କହିଛନ୍, କୋଟିଆର ବିକାଶ ଲାଗି ରାଜ୍ୟ ସରକାରଙ୍କ ତରଫ ରୋଡ୍ ମ୍ୟାପ୍ ତିଆରି କରାଯାଉଛି। ଏଥିଲାଗି ପୂର୍ଣ୍ଣକାଳୀନ ଅଫିସରମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପରୀକ୍ଷାକେ ନିର୍ଭୁଲ ଭାବେ କରିବା ଲାଗି ପରିଷଦ ତରଫରୁ ରାଜ୍ୟର ସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷା ସୁପରିଟେଣ୍ଡେଣ୍ଟ ଆଉ ସୁପରଭାଇଜରମାନଙ୍କୁ ଭିନ୍ ଭିନ୍ ତଥ୍ୟ ମଗାଯାଇଛି। କେନ୍ କେନ୍ଦ୍ର ନ କେତେ ରେଗୁଲାର ଆଉ କେତେ ଏକ୍ସ ରେଗୁଲାର ପରୀକ୍ଷା ଦେବେ ସେ ବାବଦେ ତଥ୍ୟ ମଗାଯାଇଛି। ସୂଚନା ଅନୁସାରେ ଏହା 18 ଯୁକ୍ତ 2 ପରୀକ୍ଷା ମୂଲ ହେବା। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଜିଲ୍ଲା ପରିଷଦର ବୈଠକ ହୋଇଯାଇଛି। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ଦେଖରେଖ ହୋଇଥିବା ବୈଠକଟି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ଜନପ୍ରତିନିଧିଙ୍କର ସହଯୋଗ କାମନା କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଡ଼ ଡିଗ୍ରୀ ମହିଳା ବିଦ୍ୟାଳୟ ଜାତୀୟ ସେବା ଯୋଜନା ତରଫ ଶହୀଦ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ସ୍ୱେଚ୍ଛାସେବୀମାନେ କଲେଜ ପରିସରର ସଫେଇ କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ଜୁନିୟର ରେଡ୍କ୍ରସ୍ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଟେମ୍ଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଦ୍ଘାଟନୀ ସମାରୋହଟି କଣ୍ଟାମାଲ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବୌଦ୍ଧ ଜିଲ୍ଲା ଡିଲେଶ୍ୱର ହାଇସ୍କୁଲ ପଡ଼ିଆନ ଚାଲିଥିବା ଡିଲେଶ୍ୱର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ 2026 ସୁନ୍ଦରଗଡ଼ ଦୋସ୍ତି ବ୍ରଦର୍ସ ଦଳ ଚମ୍ପିୟନ ହୋଇଛି। ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚ୍ଟି ବିହାରର ବକ୍ସର ଦଳକେ ପେନାଲ୍ଟି ସୁଟ୍ଆଉଟ୍ ଜରିଏ 4-3 ଗୋଲ୍ ଦେଇକରି ସୁନ୍ଦରଗଡ଼ ଦଳ ଏହି ଟାଇଟଲ ହାସଲ କରିଛି। ଉଦ୍ଯାପନୀ ସମାରୋହଟି ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବିଜେତା ଓ ଉପବିଜେତା ଦଳକେ ପୁରସ୍କୃତ କରିଥିଲେ। ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ପଡ଼ିଆନ ଚାଲିଥିବା ଜିଲ୍ଲାସ୍ତରୀୟ ପିଏମ୍ସି ଉତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇକରି ଜାତୀୟ ଶିକ୍ଷାନୀତି 2020ର ଲାଭ ବାବଦେ ବୁଝାଇଥିଲେ। ପଶ୍ଚିମାଝଡ଼ ପ୍ରଭାବଟି ରାଜ୍ୟର ବଡ଼ଭାଗି ଜାଗାନ ଶୀତର ପ୍ରଭାବ ସମାନ କମିଛି। ଏବେ 24 ଭିତରେ ରାତିର ତାପମାତ୍ରା 2-3 ତକ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏ ସମୟଟି ସମୁଦ୍ର ଖଣି ଜିଲ୍ଲାମାନଙ୍କୁ ବହୁଳିଆ କୁହୁଡ଼ି ହେବ ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ କରାଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ମହାତ୍ମା ଗାନ୍ଧୀଙ୍କର 78 ପୁଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଲେ ଦେଶବାସୀ। ଗାନ୍ଧୀଜୀଙ୍କର ଅହିଂସା ଓ ମାନବିକତାର ଦର୍ଶନ ଶାସନ ଓ ସମାଜ ଗଠନର ମୂଲ ଦୁଆଏ କହିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଏବେ 17 ହେବା ମୂଲ। 20 ଦିନ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଆଉ ବୌଦ୍ଧନ ଚାଲିଥିବା ଡିଲେଶ୍ୱର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚମ୍ପିୟନ ହେଲା ସୁନ୍ଦରଗଡ଼ ଦଳ। ଆଜି ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।